नमो भगवते वासुदेवाय। श्रीमद् भागवत दशम स्कंध उनचत्वारिंश अध्याय। शुक उवाच। शुण परीक्ष नृपमणि स्वर्गे सुभिला जय वाणी। आकाशे थिले जे नारद जानिले संधा सुर बध। आनंद मने देव ऋषि कृष्ण महिमा पर संसी। मथुरा नवरे मिलिले कंस राजार सभा तले। देखि उठिला भोज वीर नमिला मुनिक पयर। आनंदे सिरे कर देई आसने बसाइला नेई। स्वभावे भोज वंशे राजा मुनि चरणे कला पूजा। कुशल बारता पचारी विश्वास करी पाद धरी। कंसर भक्ति रे नारद कहंती पाई मने खेद। तू राजा मोहर विश्वास हेले होइबु प्राणे नाश। तोते मोहर चित्ते दया पूर्वे मुँ कही गली जहा। तू राजा नहे जिलु मने एवे मरीबु अल्प दिने। शुणिले पाइबु तु खेद मुखु मनस्पुर पद। देवता माने तो बैरी तोर मरणे कुट करी। गोपे जादवे अवतार देवकी वसुदेव घर। हरिंकी कराइले जन्म भिणोई कला एड़े कर्म। अष्टम गर्भे एहा नारी रात्रे प्रसविला मुरारी। तोर भिणोई ताहा नेई ओइला नंद घरे थोई। कन्या ए थिला तार घरे तू ताहा कचाड़िलु सिले। देवंक बोले महामाया होइले बाळ रूप काया। तोहर हातु सुन्ने गला तेबे हे ज्ञान तो नोहिला। कहिला तोर मृत्यु भेद तेबे हे नोहिला तो खेद। रोहिणी वसुदेव नारी पळाई गले तोते डरी। ताहार गर्भ होइथिला सेही कुमार प्रसविला। हरिर अंशे अवतार से तोते मारी बेटी वीर। राम गोविंद बेनी भाई बढ़िले गोप पूरे थाई। वसुदेवर मित्र नंद से तोते कला एड़े छंद। पुतना आदि संधा जाए सबु माइले बेनी पोए। इंद्रर दर्प करी चूर करे तोलिला गिरी बर। काली अकालिंदीरे थिला ताहार डरे पळाइला। केते कहिबि गुण तार देवदान बे अगोचर। हेमंत बोली मुनि बर कहिले समस्त विचार। हरिहरि बोल। शुणी असुर थर हर कातरे कंपई शरीर। खड़ग धरी निज करे बेगे उठिला कोप भरे। वसुदेव कुणाइला अनेक माड़ मराइला। हाणीब बोली कोप भर नारद धोइले ताकर। नारद बचने विश्वास पादे भरिला लौह पास। धन संपद जुर कला बंदी मंदिरे रखाइला। कंस आगरे ब्रह्मा सूत कहंती वचन नियत। शुणतु भोजन रूपनाथ मुहि कहई तो रहित। कृष्ण जे तोहर बैरी मर्त्य मंडले अवतरी। अवश्य मारिब से तोते कंस तु जानी था जुकते। कृष्णंकु संहारिले तू ତୁହି ରାଜେଣ ଥିବୁ ସୁସ୍ଥ ହୋଇ ବହୁତ ଉପାୟ କରିବୁ ବୀରଙ୍କ ହସ୍ତେ ମରାଇବୁ କେଶି ଯେ ଅଛି ତୋର ପାସ ସେ ତୋର ଜୀବନ ବିଶ୍ୱାସ ପାରଇ ନାନା ମୂର୍ତ୍ତି ଧରି ତାହାକୁ ପେଶ ଦଣ୍ଡ ଧାରି ଏହାର ମରଣେ ତୋହର ମାଲେ ଯେ ମୁଷ୍ଟିକ ଚାଣୁର ଏହାଙ୍କ ଥାନ୍ତେ କିସ ଭୀତି ଯାଦବେ ତୋହର ଅପ୍ରୀତି ଏମନ୍ତ କହି ବ୍ରହ୍ମାସୁତ ଆକାଶେ ଚଳିଲେ ତୁରିତ ମୁନି ଅନ୍ତରେ ଭୋଜରାଏ ଭାଳଇ ଜୀବନର ଭୟ କେଶି ଦୈତ୍ୟକୁ ଅଣାଇ କହି ବିଶ୍ୱାସ କରାଇ ତୁମର ଭ୍ରାତା ସହୋଦର ବହନ ଯାଅ ଗୋପପୁର ବସୁଦେବର ପୁତ୍ର ଦୁଇ ରାମ ଗୋବିନ୍ଦ ବେନି ଭାଇ ଗୋପତେ ନନ୍ଦ ଘରେ ଥାଇ ବଢ଼ିଲେ ବଳବନ୍ତ ହୋଇ ଯେତେ ଅସୁର ମୋର ଗଲେ ଗୋପରେ ଥାଇ ସଂହାରିଲେ ଦୁହିଁକି କର ପ୍ରାଣେ ନାଶ ଦେବୀ ସମ୍ପଦ ଗ୍ରାମ ଦେଶ ଜୀବନ ରହିବ ମୋହର ହେ ଭ୍ରାତ ବିଳମ୍ବନ କର କଂସର ଆଜ୍ଞା ଘେନି ଶିରେ କେଶି ଚଳିଲା ଗୋପପୁରେ ଚାଣୁର ମୁଷ୍ଟିକର ମେଳେ ଦର୍ପିଷ୍ଟ ମହାବଳିଆରେ ଗଜକୁ ବଳୟା ମାହୁନ୍ତ ପାତ୍ର ସାମନ୍ତ ଇଷ୍ଟ ମିତ୍ର ହଣାଇ କହି ଅସୁର ଜଣ ଜଣ କେ ଧରି କର ଭୋବିର ମୁଷ୍ଟିକ ଚାଣୁର କହି ଯେ ଗଲେ ମୁନିବର ବସୁଦେବତା ପୁତ୍ର ଦୁଇ ଗୋପରେ ଅଇଲା ଲୁଚାଇ ଗୋପତେ ନନ୍ଦ ଘରେ ଥାଇ ବଢ଼ିଲେ ବଳବନ୍ତ ହୋଇ ଯେତେ କବୀର ମୋର ଗଲେ ଗୋଟିଏ ବାହୁଡ଼ି ନଇଲେ ଦିନକୁ ଦିନ ବଳିଆର କେମନ୍ତେ କରିବି ସଂହାର ତାହାଙ୍କୁ ଅଣାଇବି ଧରି ଏଥେ ମାରିବି କୁଟ କରି ମାଲବିନ୍ଧାଣେ ମରାଇବି ତେବେଟି ଜୀବନ ପାଇବି ସେ ମୋର ବୀରଙ୍କୁ ମାଇଲା ବନସ୍ତେ କେହି ନ ଦେଖିଲା ମୁଁ ଆଣି ମଥୁରାରେ ଥୋଇ ମାଲଙ୍କ ହସ୍ତେ ତାଙ୍କୁ ଦେଇ ମାରନ୍ତେ ଦେଖିବେ ସକଳ ଯାଦବ ଭୋଜ ବଂଶ ବୀର ରଙ୍ଗ ସଭାଏ କରାଇବି ଏମନ୍ତେ ଶତ୍ରୁ ସଂହାରିବି ତୁମ୍ଭେ ସକଳ ମୋର ମିତ୍ର ବେଗେନିବାର ନନ୍ଦ ସୁତ ଦେବଇ ସମ୍ପଦ ବହୁତ ଗଜ ତୁରଙ୍ଗ ଯୁଥ ଯୁଥ ଶୁଣ ହୋ ପାତ୍ର ମନ୍ତ୍ରୀ ମୋର ମଞ୍ଚା କରାଇବ ପାର ତୁମ୍ଭେ ସକଳ ଦେଖୁଥିବ ମୋହର ଶତ୍ରୁ ନାଶ ଜୀବ ଦେବକୀ ବସୁଦେବ ଆସି ମଞ୍ଚା ଉପରେ ଥିବେ ବସି ତୁମ୍ଭେ କରିବ ମାଲପଣ ଦେଖିବେ ପୁତ୍ରଙ୍କ ମରଣ ମାହୁନ୍ତ ଥିବ ରଙ୍ଗ ଦ୍ୱାରେ ବସି କୁବଳାୟା ପିଡ଼ରେ ମାରିବ ସଭା ତଳେ ନେଇ ଦନ୍ତେ ଗୁନ୍ଥାଇବେ ନି ଭାଇ ଅନେକ ଧନ ରତ୍ନ ଦେବି ମୋହର ମୈତ୍ର କରିବି ଶୁଣ ହୋ ପାତ୍ର ମନ୍ତ୍ରୀ ମୋର ତୁମ୍ଭେ ଭି ଆଓ ଧନୁ ଘର ଶୁକଳ ଚତୁର୍ଦ୍ଦଶୀ ଦିନେ ପୂଜା କରିବ ରାତ୍ର ମାନେ ଛେଳି ମହିଷ ବଳି ଭୋଜା କ୍ଷେତ୍ରପାଳଙ୍କୁ କର ପୂଜା ଘୋଷଣା ଦିଅ ଚାରି ଦିଗେ ଗ୍ରାମ ପାଟଣା ପୁର ଲାଗେ ଜନପରଜା ରଙ୍କି ଦୁଃଖୀ ଆସିବେ ଧନୁଯାତ୍ରା ଦେଖି ଦେବଇ ଧନ ବସ୍ତ୍ର ଅନ୍ନ ତୁଳା ପୁରୁଷ ଆଦି ଦାନ ହେମନ୍ତ କହି କଂସ ଗଲା ଭିତର ପୁରେ ବି ଯେ କଲା ହରି ହରି ବୋଲ ଅକ୍ରୁର ନାମେ ମନ୍ତ୍ରୀବର ଯାଦବ ବଂଶେ ବଳିଆର କଂସର ବିଶ୍ୱାସ ଅପାର ଡକାଇ ଆଣିଲା ସତ୍ବର ତାହାର କରେ ହସ୍ତ ଦେଇ କହି ଏକାନ୍ତେ ବସାଇ ଭୂମିତ ଶୁଣ ମୋ ଉତ୍ତର ବିଶ୍ୱାସୀ ଅଟୁତୁ ମୋହର ଇଷ୍ଟ ବନ୍ଧୁରେ ସତ୍ୟ କହି ବେଦ ପୁରାଣେ ଅଛଇ ତୋତ ହୁ ନାହିଁ ଅନ୍ୟ ମିତ୍ର ତୁମର ପ୍ରାଣ ପଞ୍ଚଭୂତ ତୋହର ବଳେ ଆଜ ମୁହି ଶତ୍ରୁ ସଂହାରି ତେଲୋଡ଼ଇ ଜେସନେ ବିଷ୍ଣୁ ଆଶ୍ରେ କରି ଦେବେ ହୁଅନ୍ତି ସୁଖଚାରି ନନ୍ଦ ଗୋକୁଳେ ବେଗେ ଯାଅ ମୋହର ହିତେ ଯେବେ ଥାଓ ତୋହର ବଳେ ମୁଁ ନିଶ୍ଚିନ୍ତ ଭୂମିତ୍ର କହି ଲିଟି ସତ୍ୟ ବସୁଦେବର ପୁତ୍ର ଦୁଇ ରାମ ଗୋବିନ୍ଦ ବେନି ଭାଇ ଥୋଇଲା ନେଇ ନନ୍ଦ ଘରେ ଲୁଚାଇ ବସୁଦେବ ଡରେ ତୁ ବେଗେ ରଥ ଘେନି ଯାଅ ମୋର ଛାମୁରେ ଆଣି ଦିଅ ଦେବକୀ ବିଭା ହେଲା ଯେବେ ମୋତେ ଯା କହିଥିଲେ ଦେବେ ସେ କଥା ହୋଇ ଲାଜୁକତେ ନାରଦ କହି ଗଲେ ମୋତେ ମୋତେ ମାରିବେ ବେନି ଭାଇ ଏକଥା ଉଚିତ ନୁହଇ ଗୋକୁଳେ ଥାଇ ବଳିଆର ମାଇଲେ ଅନେକ ଅସୁର ବାଳୁତ କାଳୁ ତାଙ୍କୁ ଧରି ବେଗେ ମୁଁ ପକାଇବି ମାରି ତେବେ ମୋହର ମନ ସ୍ଥିର ଭୂମିତ୍ର ଧରୁ ଅଛି କର ନନ୍ଦ ଯଶୋଦାଙ୍କର ସଙ୍ଗେ ଘେନାଇ ଆସ ଯାଇ ବେଗେ ଗୋରସ ଆଣ ସତେ ଭାର ଧନୁ ଉତ୍ସବ ଯାତ୍ରା ମୋର ଅଣାଇ ମଥୁରା ନବରେ ବନ୍ଦୀ କରିବି ବନ୍ଦୀ ଘରେ ରାମ ଗୋବିନ୍ଦ ଅଣାଇବି ହସ୍ତିର ଦନ୍ତେ ଗୁନ୍ଥାଇବି ଯେବେ ଉବୁରି ବେଶେ ଠାରୁ ମାଲେ ଅଛନ୍ତି ମହାମେରୁ ଏହାଙ୍କ ହସ୍ତେ ମରାଇବି ତେବେ ସେ ଜୀବନ ପାଇବି ମେହାର ଯଦୁ ବଂଶବାଦୀ ସବୁଙ୍କୁ ପକାଇବି ଛେଦି ନନ୍ଦ ଯଶୋଦା ବସୁଦେବ ଦେବକୀ ଯେତେ ଏକ ଯାଦବ ଏହାଙ୍କୁ ପେଶି ଯମପୁର ତେବେ ଜୀବନ ମୋର ସ୍ଥିର ଉଗ୍ରସେନଙ୍କୁ ଧରି ଆଣି ଏଠାରେ ପକାଇବି ହାଣି ଦେବକ ନାମେ ତାର ଭାଇ ମୋର ମରଣ ସେ ଲୋଡ଼ଇ ମୋର ବୈରୀ ଛନ୍ତି ଯେତେ ଭୂମିତ୍ର ମାରିବି ଏ ମନ୍ତେ ତେବେ ସେ ମହି କଣ୍ଟକେ ଭୋଗ କରିବି ମୁହିଁ ଏକେ ଶ୍ୱଶୁର ଜରାସନ୍ଧ ମୋର ସଂଗାତ ଦିବିନ୍ଦ ବାନର ସୁର ନାରକା ବାଣାସୁର ଅଛନ୍ତି ମହା ମହାବୀର ଶାଲୋକ ଦନ୍ତ ବକ୍ରବୀର ପୁଣ୍ଡ୍ରକ କାଶୀ ରାଜେଶ୍ୱର ଏ ମୋର ସମବଳିଆର ମୋତେ ଡରଇ ସୁନାଶିର ଭୂମିତ୍ର ଯାଅ ବେଗ ହୋଇ ଧନୁ ଉତ୍ସବ ଯାତ୍ରା କହି ବହନ ଆଣ ବେନି ଭାଇ ମିତ୍ର ମୋହର ଯେବେ ତୁହି ସେ ବିଷ୍ଣୁ ଅଂଶେ ଜାତ ହୋଇ ରାମ ଗୋବିନ୍ଦ ବେନି ଭାଇ ବିଚାରେ ବଳବାନ କରି ତାଙ୍କ ମରଣ ମନେ ଧରି ଯେତେ କବିର ମୋର ଗଲେ ଗୋଟିଏ ବାହୁଡ଼ି ନଇଲେ ତାହାଙ୍କ ବଳ ପରିମାଣି ବଳେ ନହଇ ତାଙ୍କୁ ଆଣି ତୁ ଯେଣୁ ବିଷ୍ଣୁ ଭକ୍ତ ଜନ ତୋରେ ସଦୟ ଭଗବାନ ବହନ କରି ଭାବେ କହି ବେଗେ ତୁ ଭେନି ଆସ ଯାଇ ଟାଣ ନ କରି ଆଣ ବେଗେ ରଥେ ବସାଇ ତୋର ସଙ୍ଗେ ତୋହର ଭକ୍ତି ଭାବ ଘେନି ଏତେ ଆସିବେ ଭାଇ ବେନି ଏମନ୍ତ କଂସ ବୋଲ ଶୁଣି ଅକ୍ରୁର ମନେ ମନେ ଗୁଣି ହରି ହରି ବୋଲ ଅକ୍ରୁର ଉବାଚ বলই শুন নরনাথ এ কথা তোহর উচিত শত্রুকু বুদ্ধি বড়ে মারি তেবে জীবন সুখে ধরি কহই শুন নৃপবর দৈব বড় বলিয়ার যে যাহা কর্ম ফল বলে ভোগ করন্তি মহি তলে মর্তে মানব দেহ বহি লাভ অলাভ ন জানই যে যাহা পূর্বে থাই করি ভুঞ্জই সে ফল আবরি শোক হরষ বেনি পথে মিলন্তি কর্মর আয়তে কর্ম যে বড় বুদ্ধিদাতা কর্ম হি অলেখ বিধাতা যেবে তো কর্ম বলিয়ার ভোগ করিবু দিব্য পুর বিবিধ রত্ন অশ্বগজ করি দশন খট সেজ অমূল্য পুরবার স্বতি দেবে করিবে তোতে স্তুতি যদি তো কর্ম বিডম্বন হইব অকাল মরণ ভণ যা হস্তে যেবে মৃত্যু যাহা কহিছি কুশকেতু এতকু নিশত হইলে আউ কিথিব দেহ বলে তোহর আজ্ঞা শিরে ধরি ভোরা যা জীবি গোপপুরি শুনি সন্তোষ ভোজ রাজা অক্রুরে কলা দিব্য পূজা কংস পশিলা নিজ পুর অক্রুর হইলা বাহার পথে সে বিচারই মনে কৃষ্ণঙ্কু দেখিবি কেশনে সত্যে কি দেখিবি শ্রীমুখ খণ্ডিবি কোটি জন্ম দুঃখ মিলিলা নিজ পুরে যাই গোবিন্দ পাদে চিত দেই কহই দাস জগন্নাথ অক্রুর সজ কলারথ সে রথ পছে থাই ধীরে মন মজাউ গোপপুরে সুজনে আস সঙ্গ মেলে কৃষ্ণ দেখিবা বেনি ডোলে অক্রুর রথে মন থুয় সংসার বন্ধে ধন্দি নুহ বারে দেখিলে কৃষ্ণ রূপ আউ কিথিব মনে তাপ ভাবে বারে দেখিলে কৃষ্ণ রূপ ভাবে আউ কিথিব মনে তাপ হরি হরি বল ইতি শ্রীমদ্ ভাগবতে মহাপুরাণে পারমহংস্যাং সংহিতায়াং দশম স্কন্ধে পূর্বার্ধে অক্রুর সম্প্রেষণং নাম ঊনচত্বারিংশ অধ্যায়।